ମୋନା ଚିକି ବେହେରା ବେହେରା ସାହିରୁ କହୁଛି, 42 ନମ୍ବର ୱାର୍ଡ। ଆଉ ଆମ ଡେନ ପାଣି ଯୋଗୁରୁ ଘର ମାନଙ୍କର ପାଣି ପଶି ଯାଉଛି, ପାଇପ ଗୁଡା ବି ଫାଟି ଯାଉଛି, ବହୁତ ହଇରାଣରେ ଚଳୁଛୁ ଆମେ। ଡେନ ଟିକେ ଭଲ କରିବ, ଓଭର ମାନେ କଭର ପକେଇବ ଉପରେ, ନହେଲେ କଣ ଗୋଟେ ବେଶୀ ଓଭର ହେଇଯାଉଛି ପାଣି, ଡେନରୁ ପଳେଇ ଆସୁଛି। ପୁରା ଘର ଦୁଆର ବୁଡ଼ିକି ପୁରା ହଇରାଣ ହଉଛୁ, ଆମ କଥା କିଏ ବି ଶୁଣୁନାହାନ୍ତି। କହି 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 ବାର ବାର କେତେ ଥର କହିସାରିଲୁ, ବିଏମ୍ସିରେ କହିସାରିଲୁ, କର୍ପୋରେଟରେ କହିସାରିଲୁ, ବହୁତ ଲୋକଙ୍କୁ କହିସାରିଲୁ, ଆମର କଥା ବି କିଏ ବି ଶୁଣୁନାହାନ୍ତି। ଆମେ ପୁରା ବାର 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 ପୁରା ପାଣିରେ ପୁରା ଇଏ ହେଇକି ପୁରା ବେମାରୀ ବି ପଡ଼ିଯାଉଛୁ, ପିଲା ଛୁଆ ଧରିକି ଚଳି ବି ପାରୁନୁ। ଆମର କଣ ଗୋଟେ ବ୍ୟବସ୍ଥା କଲେ ଆମେ ଭଲସେ ରହିବୁ, ସେଇଆ ଗୋଟେ କରୁଛୁ।